मीना सीखी गला आग पढ़ी बार सब बाग मीना को जहाँ पचार ता पाखे सब उतर पढ़ी पढ़ा कठिन मीना करे समाधान पढ़ी पढ़ा मीना बुद्धि मती चपल जीवन को करे सरल
नमस्कार संग माने जानिछ आज मो घर किए आछंती मोर सबठू बड़ मौसी आनी गोटे बहुत सुंदर शर्ट जोटा को सांगे सांगे पिंधी पकेली एबे आमे चला जीवा मीना घर को आज ता घर को भी जड़े कुणिया आसीबार अछि ना
ए समय रे किया आसीथिबो मीना
मु दिखुची जेजेमा
सीता नानी तम्मे आस आस भितर को आस अरे मीना देख येले सीता नानी तो बड़ जेजेमा
बड़ जेजेमा
हाँ मीना सीता नानी तो बापा को सांग श्यामर माँ
नमस्कार बड़ जीजी माँ
खुशी रे रह माँ मीना मीनार माँ कहीं देखा जाऊ ना हंती
हाँ नानी मीनार बापा माँ राजू और रीना को नहीं सहर को जाई जंती पहर दिन आड़ को फेरीबे से माने आसीबा पर्यंत तमे रहिबो ना
नाही भौणी मो तो आज संध्या बेले फेरी जाउची
दिने दि दिन रही जाओ ना नानी
हाँ बड़ जीजी माँ रही जाओ ना
हेला हेला तमे माने एते कहू छ मु केमिति मना करबी रही जाउची
आजि बहुत मजा आबो
एबे मोर किछि मसाला बाटीबार अछि मु सब काम सारी दउची मीना सेतबेळ पर्यंत तू बड़ जेजेमांका संगे बसिथा
हां जेजेमा
बड़ जेजेमा आ मीना बहुत समय पर्यंत कथावार्ता कले कथावार्ता चालिबा समय रे बड़ जेजेमा हठात छिडा हि पडली
मु टिके आसुचि मीना
तमे कोड जाउचो बड़ जेजेमा
मोर सोउच जिवार अछि एई टिके घर पछ पटु आसुचि आउ
किंतु बड़ जेजेमा आम घरे तो पाइखना अछि तमे सेठी
अरे किए पाइखना को जीवो त भीतरटा अंधारिया हेथिबो पुनी असना आ दुर्गंध
बड़ जेजेमा मीनार किछि कथा सुनलेनी आ घर पछ पटु को चली गेले आ संध्या रे खाइबा समय रे बड़ जेजेमा आ जेजेमा पुरुणा दिनर कथा सब को मने पकेले आ ता पर दिन सकाळु सकाळु
उठी गलणी सीता नानी नींद ठीक रे हेला ना चाव नेबी
नहीं दरकार नहीं कहिले ना दरकार नहीं
आज सकाळु ही बड़ जेजेमा काहे की केजाणी रागी चंती मीनार जेजेमा को साथरे भी कथा हेउ नांदी आ दी प्रहर रे जेतेबेले मीना स्कूल रु फेरिला
जेजेमा बड़ जेजेमा कोठी अछंदी
पार्टी करनी मीना सीता नानी सोई चंती
ओ
गोटे कथा कहिलो मीना काली राती रे तू बड़ जेजेमा को किछि कहितलु कि
नाही तो कई कोन हेले कि जेजेमा
जानिनी मीना सकाळु सीता नानी मो संगरे कथा होउनी खाइबा कथा कहिली जे से खाइबा को भी मना कर देला लागुचि बोधे एबे से सोई नांती जाई ताकु टिके पचारिलु तांकर किछि दरकार नाही तो
हौ जेजेमा बड़ जेजेमा जेजेमा कहतले तमे सकाळु किछि खाइनो तमो देह ठीक अछि तो तमो पई खाइबा आनी भी
की तैयारी करी छी से खाइबा
जेजेमा
ताहले मु जमा खाइबिनी
आउ राती रे भी बड़ जेजेमा किछि खाइलेनी खाली पानी पी के सोई पड़ले आउ राती दीटा बेले
मीना मीना उठ टिके मीना तुम सांगरे घर पछपट को टिके जिबू मो आखिटा दुर्बल हे गलानी तो तिरे भल भाबे देखा जाउनी मीना उठ मा पछ पट को ता जीवा बस एई रे पळे आसिबानी
फेरी आसिबे झटकिनी हेले पाई खाना जीबेनी
ए मीना तो उठुनी लागुची बहुत निदरे सोई जाई छी तू ही मो संगरे चाल मिठू
चलना मिठू चलना मिठू
अरे ये कौन बड़ जेजेमा तो मिठू को नहीं पछ पट को जाईथिले किंतु ये मिठो कौन एका एका फेरिला
कौन हैला मिठू राती अधरे काहीं की चिल्लू जू मीना मीना ଦେଖିଲୁ ନାନୀ କୋଉଠି ଅଛି?
ଜେଜେମା, ବଡ ଜେଜେମା ଝାଡ଼ ଯିବା ପାଇଁ ଘର ପଛପଟକୁ ଯାଇନାହାନ୍ତି ତ?
ଓହୋ, ଚାଲିଲୁ ଯିବା ଦେଖିବା।
ଜେଜେମା, ହେଇ ଦେଖ, ବଡ ଜେଜେମା ପାଇଖାନାରୁ ବାହାରୁଛନ୍ତି।
ତମେ ଠିକ ଅଛ ନା ନାନୀ?
ବଡ ଜେଜେମା, ଆମେ ଭାବିଲୁ ଯେ ତମେ ଘର ପଛପଟକୁ ଯାଇଛ, ହେଲେ ତମେ ପାଇଖାନାରେ, ସେଇଟା କେମିତି?
ମାନେ ମତେ ବାରମ୍ବାର ଶୌଚ ଯିବାକୁ ପଡିଲା। ଦୁଇ ତିନି ଥର ତ ଘର ପଛପଟକୁ ଗଲି, ହେଲେ ରାତିରେ ମୋର ସାହସ ହେଲାନି, ସେଇଥିପାଇଁ ବାଧ୍ୟ ହେଇ ପାଇଖାନାକୁ ଯିବାକୁ ପଡିଲା। କିନ୍ତୁ ରାତିରେ ସିନା ନିରୁପାୟ ଥିଲି, କାଲିଠୁ ପୁଣି ବାହାରକୁ ଯିବି।
କିନ୍ତୁ ବଡ ଜେଜେମା, ପାଇଖାନା ଯିବାଟା ତ ଯଦି ଏତେ ସହଜ ଆଉ ଆରାମଦାୟକ, ତମେ ପୁଣି ବାହାରକୁ ଯିବାକୁ କାହିଁକି ଚାହୁଁଛ?
ସେ ମାନେ
ପାଇଖାନା ଯାଇକି ତମ ଗୋଡ଼ ମଇଳା ହେଇଛି।
ଗୋଡ଼ କାହିଁକି ମଇଳା ହବ, ମୁଁ ତ ଚପଲ ପିନ୍ଧିଥିଲି, ଆଉ ପାଇଖାନା ତ ବହୁତ ପରିଷ୍କାର ଥିଲା।
ତାହେଲେ ତ ତମକୁ ଭିତରେ ପୋକ ଜୋକ ପାଇଁ ଡର ଲାଗିଥିବ?
ନାହିଁ ନାହିଁ, ପାଇଖାନା ଭିତରେ ପୋକ ଜୋକର କାମ କ'ଣ ଯେ?
ତମକୁ ଏ ଅନ୍ଧାରରେ ପାଇଖାନା ଖୋଜିବାକୁ ବି ବଡ଼ ଅସୁବିଧା ହେଇଥିବ ନୁହ ସୀତା ନାନୀ?
ଅସୁବିଧା କ'ଣ, ଏଇଠି ତ ଅଛି ଘରର କାନ୍ଥକୁ ଲାଗିକି।
ପାଣି ପାଇଁ ବି ବଡ଼ ଅସୁବିଧା ହେଇଥିବ?
ନାହିଁ ନାହିଁ, ପାଣି ତ ପାଇଖାନା ଭିତରେ ହିଁ ଥିଲା।
ତାହେଲେ ଗୋଟେ କଥା କୁହ ନାନୀ, ଯଦି ପାଇଖାନା ଏତେ ସଫା ଆଉ ସୁରକ୍ଷିତ, ଆଉ ତାକୁ ବ୍ୟବହାର କରିବା ବି ଆରାମଦାୟକ, ତାହେଲେ ପାଇଖାନା ଯିବା ପାଇଁ କୁଣ୍ଠା କାହିଁକି?
ମାନେ ନାଇଁ ଯେ, ହେଲେ
ଘରେ ପାଇଖାନା ଥିବାରୁ ମତେ ତ ବହୁତ ସୁବିଧା ହଉଛି, ସବୁବେଳେ ଦୂର ବାଟରେ ଥିବା ଖୋଲା ପଡ଼ିଆକୁ ଯିବାକୁ ପଡ଼ୁନି, ଆଉ ବହୁ ପିଲାଙ୍କ ପାଇଁ ବି ଭଲ, କାହିଁକି ନା ସେମାନେ ରାତିରେ ନିର୍ଭୟରେ ଶୌଚାଳୟ ବ୍ୟବହାର କରିପାରୁଛନ୍ତି।
ତୁ ଠିକ କହୁଛୁ ଯେ,
କିନ୍ତୁ ଗୋଟେ କଥା ମୁଁ ବୁଝିପାରିଲିନି ନାନୀ, ତମେ ସକାଳୁ ମୋ ଉପରେ କାହିଁକି ରାଗିଛ?
ମା କରିଦେବୁ ରେ, ଆଜି ସକାଳେ ମୁଁ ଯେତେବେଳେ ପାଇଖାନାରୁ ବାହାରିବାର ତତେ ଦେଖିଲି, ମତେ ବହୁତ ରାଗ ଲାଗିଲା। ମତେ ଲାଗିଲା ତୋ ଭଳି ଚାଲାକ ମଣିଷ ବି ଏ ନୂଆ ରୀତିନୀତି ଆଗରେ ମୁଣ୍ଡ ନୁଆଇ ଦେଲା। ହେଲେ ମୁଁ ଏବେ ବୁଝି ଯାଇଛି ଯେ ପାଇଖାନା ଯିବାରେ ହିଁ ସମସ୍ତଙ୍କର ଭଲ।
ମୋର ବିଶ୍ୱାସ ନାନୀ, ଏବେ ତମେ ତମ ଘରେ ବି ପାଇଖାନାର ବ୍ୟବହାର କରିବ।
ହଁ ହଁ ଭଉଣୀ, ଏବେ ତ ମୋ ଘରେ ବି ପାଇଖାନା ବନେଇବି, ତାର ବ୍ୟବହାର କରିବି, ଆଉ ସମସ୍ତଙ୍କୁ ସେଠିକି ଯିବା ପାଇଁ କହିବି। ଆରେ ଭାଇ, ମତେ ଦିଟା କ'ଣ ଖାଇବାକୁ ଦିଅ, ଭୋକରେ ପେଟରେ ମୂଷା ଦୌଡ଼ିଲେଣି।
ଏବେ ତ ଜେଜେମାଙ୍କ ହାତ ରନ୍ଧା ଖାଇବି ନା ବଡ ଜେଜେମା?
ଏବେ ତ ମତେ ଏତେ ଜୋରରେ ଭୋକ ଲାଗୁଛି, ଯଦି ମିଠୁ ବି ଖାଇବା ବନେଇବ ନା, ତାହେଲେ ବି ଖାଇଦେବି।
ଭାଇ ବାହ, ଆଜିଠୁ ସୀତା ପିଉସୀ ଆରାମ କରିବେ, କାରଣ ନା ସକାଳ ନା ସନ୍ଧ୍ୟାରେ ସେ ବାହାରକୁ ଯିବେ। ଏବେ ଆସ ଦେଖିବା ଆମ ମୀନା ଓ ମିଠୁ କଣ ନୂଆ କରୁଛନ୍ତି।
ପରିଚ୍ଛନ୍ନ, ସୁରକ୍ଷା, ଆରାମ, ପାଇଖାନାର ଲାଭ ଅନେକ।
ଭାଇ ବାହ, କି ସୁନ୍ଦର କବିତା ଲେଖିଛନ୍ତି ମୀନା ଆଉ ମିଠୁ। ଏବେ ଆସ ଶୁଣିବା ଗୋଟାଏ ମଜାଦାର ଗୀତ।
କଥା ନୂଆ ନୂଆ କଥା ଭଲ ବୋଲି କହୁଛୁ ତୁମ ପାଇଁ, ଆମେ ନୂଆ ଆମରି କଥା ନୂଆ ନୂଆ କଥା ଭଲ ବୋଲି କହୁଛୁ ତୁମ ପାଇଁ, ଆମେ ନୂଆ ଆମରି କଥା ନୂଆ।
କହିଛନ୍ତି ବୁଝାଇ, ଆରେ ସମୟ ସାଥିରେ ନ ଚାଲିଲେ ଯିବା ପଛେଇ। ହଁ ଆମେ ନୂଆ, ଆମରି କଥା ନୂଆ, ନୂଆ କଥା ଭଲ ବୋଲି କହୁଛୁ ତୁମ ପାଇଁ। ଆମେ ନୂଆ, ଆମରି କଥା ନୂଆ। ପଛକୁ ଆଉ ଥରୁଟେ ଫେରି ଚାହିଁବା ନାହିଁ। ହଁ ଆମେ ନୂଆ, ଆମରି କଥା ନୂଆ, ନୂଆ କଥା ଭଲ ବୋଲି କହୁଛୁ ତୁମ ପାଇଁ। ଆମେ ନୂଆ, ଆମରି କଥା ନୂଆ, ନୂଆ କଥା ଭଲ ବୋଲି କହୁଛୁ ତୁମ ପାଇଁ। ଆମେ ନୂଆ, ଆମରି କଥା ନୂଆ।
ଚାଲ ଏବେ ଦେଖିବା ମୀନାର ଟିଚର ଦିଦି ଆଜି ତାଙ୍କ ଶ୍ରେଣୀରେ ପିଲାମାନଙ୍କୁ କୋଉ ଖେଳ ଖେଳୁଛନ୍ତି।
ତାହେଲେ ଶୁଣ ପିଲାମାନେ, ଆଜିର ଖେଳ ଭାରି ମଜାଦାର। ରହସ୍ୟ ଖୋଲିବାକୁ ହେବ ତାହାର, ଯିଏ ମଝିରେ ଲୁଚିକି ବସିଛି। ମୁଁ ତମମାନଙ୍କୁ ଚାରିଟା ସହରର ନାଁ କହିବି, ସେହି ଭିତରୁ ଗୋଟିଏ ସହର ଅନ୍ୟ ତିନୋଟି ସହର ଠାରୁ କୌଣସି ଗୋଟେ ଖାସ କାରଣ ଯୋଗୁଁ ଭିନ୍ନ। ତମମାନଙ୍କୁ ସେହି ଭିନ୍ନ ସହରର ନାଁ କହିବାକୁ ହେବ। ତାହେଲେ ଖେଳ ଆରମ୍ଭ କରିବା।
ହଁ ଦିଦି।
ସେଇ ଚାରି ସହର ହେଲା କୋଲ୍ହାପୁର, ସୋଲାପୁର, ନାଗପୁର ଆଉ ଜୟପୁର। କୁହ କୋଉ ସହର ମଝିରେ ଲୁଚିକି ବସିଛି, କୁହ କୁହ। କୋଲ୍ହାପୁର, ସୋଲାପୁର, ନାଗପୁର ଆଉ ଜୟପୁର।
ଏସବୁ ଯାକ ତ ଏକା ଭଳି ଦିଦି, କାରଣ ସମସ୍ତଙ୍କ ପଛରେ ପୁର ଅଛି।
ହଁ ଦୀପୁ, କିନ୍ତୁ ତଥାପି ଗୋଟେ ସହର ଅନ୍ୟ ତିନୋଟି ସହରଠୁ ଭିନ୍ନ। କୁହ କୁହ, ଶୀଘ୍ର କୁହ।
ମୁଁ କହିବି ଦିଦି।
ହଁ ହଁ ସୋମା।
ଜୟପୁର, କାହିଁକି ନା ଜୟପୁର ରାଜସ୍ଥାନରେ ଅଛି, କିନ୍ତୁ ଅନ୍ୟ ତିନୋଟି ଯାକ ସହର ମହାରାଷ୍ଟ୍ରରେ।
ସାବାସ ସୋମା। ଆଉ ପିଲାମାନେ ତମେ ଜାଣିଛ, ଜୟପୁର ହେଉଛି ରାଜସ୍ଥାନର
ରାଜଧାନୀ।
ହଁ, ଆଉ ମହାରାଷ୍ଟ୍ରର ରାଜଧାନୀ ହେଲା
ମୁମ୍ବାଇ।
ସାବାସ, ମଜା ଆସିଲା ପିଲାମାନେ?
ବହୁତ ମଜା ଆସିଲା ଦିଦି।
ତାହେଲେ ଆପଣମାନଙ୍କୁ ବି ମଜା ଆସିଲା ନା? ତାହେଲେ ଏଥର ଯିବା, ପୁଣି ଦେଖାହବ ଗୋଟେ ନୂଆ କାହାଣୀ ଆଉ ଗୋଟେ ନୂଆ ଖେଳ ସହିତ।
ସାଙ୍ଗମାନେ, ତମେ ଏମିତି ଆମମାନଙ୍କୁ ଶୁଣିଥିବ, ତମମାନଙ୍କର ମନୋରଞ୍ଜନ ସହିତ କିଛି ନୂଆ ନୂଆ କଥା ଶିଖିବାକୁ ମିଳିବ। ମୁଁ ପୁଣି ମୋର ସାଙ୍ଗ ସୁମି, ରାନୁ, ଦୀପୁ, ରାଜୁ ଆଉ ମୋର କୌତିକିଆ ଶୁଆ ମିଟୁକୁ ନେଇ ତମମାନଙ୍କ ପାଖରେ ହାଜର ହେବି। ତାହେଲେ ସାଙ୍ଗମାନେ, ତମର ପ୍ରିୟ କାର୍ଯ୍ୟକ୍ରମ ମୀନାର ଦୁନିଆକୁ ଶୁଣିବାକୁ ଜମା ବି ଭୁଲିବନି।
ଇଂରାଜୀ ହଉ ବା ଗୀତ, ସାହିତ୍ୟ ଅବା ଗଣିତ, ପ୍ରଶ୍ନ ହେଉ ଯେତେ କଠିନ, ମୀନା କରେ ସମାଧାନ। ପଢି ପଢାଓ।